ଦ୍ୱିତୀୟ ରାଜାବଳୀ ଅଧ୍ୟାୟ ଏକ ଅନନ୍ତର ଆହାବଙ୍କର ମୃତ୍ୟୁ ତାରେ ମୋୟାବ ଇସ୍ରାଏଲ ବିରୁଦ୍ଧରେ ଦ୍ରୋହାଚରଣ କଲେ। ପୁଣି ଅହସ୍ୟ ସମରିଆସ୍ଥିତ ଆପଣା ଉପରିସ୍ଥିତ କୋଠରୀର ଝରକା ଦେଇ ପଡ଼ି ପୀଡ଼ିତ ହେଲେ, ଆଉ ସେ ଦୂତଗଣ ପଠାଇ ସେମାନଙ୍କୁ କହିଲେ, ଯାଅ, ଏହି ପୀଡ଼ାରୁ ମୁଁ ସୁସ୍ଥ ହେବି କି ନାହିଁ ଏହା ଇକ୍ରୋନର ଦେବତା ବାଲ ସବୁକକୁ ପଚାର। ମାତ୍ର ସଦାପ୍ରଭୁଙ୍କ ଦୂତ ତିସ୍ବିୟ ଏଲିୟଙ୍କୁ କହିଲେ, ଉଠ, ସମରିଆ ରାଜାଙ୍କର ଦୂତଗଣକୁ ସାକ୍ଷାତ କରିବାକୁ ଯାଅ ଓ ସେମାନଙ୍କୁ କୁହ, ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମେମାନେ ଇକ୍ରୋନର ଦେବତା ବାଲ ସବୁବକୁ ପଚାରିବାକୁ ଯାଉଅଛ? ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯେଉଁ ଶଯ୍ୟ ଉପରକୁ ଯାଇଅଛ ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ। ଏ ଉତ୍ତାରେ ଏଲିୟ ପ୍ରସ୍ଥାନ କଲେ। ତେଣୁ ଦୂତମାନେ ଅହସ୍ୟଙ୍କ ନିକଟକୁ ଫେରିଆସନ୍ତେ, ସେମାନଙ୍କୁ ପଚାରିଲେ, ତୁମେମାନେ କାହିଁକି ଫେରିଆସିଲ? ଏଥିରେ ସେମାନେ ତାଙ୍କୁ କହିଲେ, ଜଣେ ଲୋକ ଆମ୍ଭମାନଙ୍କୁ ସାକ୍ଷାତ କରିବାକୁ ଆସି କହିଲା, ଯେଉଁ ରାଜା ତୁମମାନଙ୍କୁ ପଠାଇଅଛି ତାହା ନିକଟକୁ ଫେରିଯାଇ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମ୍ଭେ ଇକ୍ରୋନର ଦେବତା ବାଲ ସବୁବ ନିକଟକୁ ପଚାରି ପଠାଉଅଛ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ। ତେଣୁ ସେମାନଙ୍କୁ ପଚାରିଲେ, ଯେ ତୁମମାନଙ୍କୁ ସାକ୍ଷାତ କରିବାକୁ ଆସି ଏହିସବୁ କଥା କହିଲା, ସେ କି ପ୍ରକାର ଲୋକ? ତେଣୁ ସେମାନେ ତାଙ୍କୁ ଉତ୍ତର କଲେ, ସେ ଲୋମସ ମନୁଷ୍ୟ ଓ ତାହାର କଟି ଚର୍ମ ପଟୁକାରେ ବନ୍ଧା ଥିଲା। ତେଣୁ ସେ କହିଲେ, ସେ ତ ତିସ୍ବିୟ ଏଲିୟ। ତେବେ ରାଜା ତାଙ୍କ ନିକଟକୁ ଜଣେ ପଞ୍ଚାଶତ୍ପତି କି ତାହାର ପଞ୍ଚାଶ ଲୋକ ସହିତ ପଠାଇଲେ। ତେଣୁ ସେ ତାଙ୍କ ନିକଟକୁ ଗଲା, ଆଉ ଦେଖ, ଏଲିୟ ପର୍ବତ ଶୃଙ୍ଗରେ ବସିଥିଲେ। ଏଥିରେ ସେ ତାଙ୍କୁ କହିଲା, ହେ ପରମେଶ୍ୱରଙ୍କ ଲୋକ, ରାଜା କହୁଅଛନ୍ତି ତଳକୁ ଆସ। ତେଣୁ ଏଲିୟ ସେହି ପଞ୍ଚାଶତ୍ପତି କି ଉତ୍ତର କରି କହିଲେ, ଯେବେ ମୁଁ ପରମେଶ୍ୱରଙ୍କ ଲୋକ, ତେବେ ଆକାଶରୁ ଅଗ୍ନି ଆସି ତୁମ୍ଭକୁ ଓ ତୁମ୍ଭ ପଞ୍ଚାଶ ଲୋକଙ୍କୁ ଗ୍ରାସ କରୁ। ଏଥିରେ ଆକାଶରୁ ଅଗ୍ନି ଆସି ତାହାକୁ ଓ ତାହାର ପଞ୍ଚାଶ ଲୋକଙ୍କୁ ଗ୍ରାସ କଲା। ଏ ଉତ୍ତାରେ ରାଜା ପୁନର୍ବାର ତାଙ୍କ ନିକଟକୁ ଆଉ ଏକ ପଞ୍ଚାଶତ୍ପତି କି ତାହାର ପଞ୍ଚାଶ ଲୋକ ସହିତ ପଠାଇଲେ। ତେଣୁ ସେ ତାଙ୍କୁ କହିଲେ, ହେ ପରମେଶ୍ୱରଙ୍କ ଲୋକ, ରାଜା କହିଅଛନ୍ତି ଶୀଘ୍ର ତଳକୁ ଆସ। ଏଥିରେ ଏଲିୟ ସେମାନଙ୍କୁ ଉତ୍ତର କରି କହିଲେ, ଯେବେ ମୁଁ ପରମେଶ୍ୱରଙ୍କ ଲୋକ, ତେବେ ଆକାଶରୁ ଅଗ୍ନି ଆସି ତୁମ୍ଭକୁ ଓ ତୁମ୍ଭ ପଞ୍ଚାଶ ଲୋକଙ୍କୁ ଗ୍ରାସ କରୁ। ତେଣୁ ପରମେଶ୍ୱରଙ୍କ ଅଗ୍ନି ଆକାଶରୁ ଆସି ତାହାକୁ ଓ ତାହାର ପଞ୍ଚାଶ ଲୋକଙ୍କୁ ଗ୍ରାସ କଲା। ଏଥିରେ ରାଜା ପୁନର୍ବାର ତୃତୀୟ ପଞ୍ଚାଶତ୍ପତି କି ତାହାର ପଞ୍ଚାଶ ଲୋକ ସହିତ ପଠାଇଲେ। ପୁଣି ସେହି ତୃତୀୟ ପଞ୍ଚାଶତ୍ପତି ଉପରକୁ ଗଲା ଓ ଏଲିୟଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଆପଣା ଆଣ୍ଠୁ ପାତି ବିନୟ କରି ତାଙ୍କୁ କହିଲା, ହେ ପରମେଶ୍ୱରଙ୍କ ଲୋକ, ମୁଁ ବିନୟ କରୁଅଛି ଆପଣଙ୍କ ଦୃଷ୍ଟିରେ ମୋ ପ୍ରାଣ ଓ ଆପଣଙ୍କ ଦାସ ଏହି ପଞ୍ଚାଶ ଲୋକଙ୍କର ପ୍ରାଣ ବହୁମୂଲ୍ୟ ହେଉ। ଦେଖନ୍ତୁ, ଆକାଶରୁ ଅଗ୍ନି ଆସି ପୂର୍ବ ଦୁଇ ପଞ୍ଚାଶତ୍ପତିଙ୍କି ଓ ସେମାନଙ୍କ ପଞ୍ଚାଶ ପଞ୍ଚାଶ ଲୋକଙ୍କୁ ଗ୍ରାସ କଲା, ମାତ୍ର ଏବେ ଆପଣଙ୍କ ଦୃଷ୍ଟିରେ ମୋ ପ୍ରାଣ ବହୁମୂଲ୍ୟ ହେଉ। ଏଥିରେ ସଦାପ୍ରଭୁଙ୍କ ଦୂତ ଏଲିୟଙ୍କୁ କହିଲେ, ତାହା ସଙ୍ଗରେ ତଳକୁ ଯାଅ, ତାହାକୁ ଭୟ ନ କର। ତେଣୁ ସେ ଉଠି ତାହା ସଙ୍ଗରେ ତଳକୁ ଯାଇ ରାଜାଙ୍କ ନିକଟକୁ ଗଲେ। ପୁଣି ସେ ରାଜାଙ୍କୁ କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ପଚାରିବା ପାଇଁ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ନାହାନ୍ତି ବୋଲି କି ତୁମେ ଇକ୍ରୋନର ଦେବତା ବାଲ ସବୁକୁ ପଚାରିବା ପାଇଁ ଦୂତମାନଙ୍କୁ ପଠାଇଲ? ଏହେତୁ ତୁମ୍ଭେ ଯେଉଁ ଶଯ୍ୟା ଉପରକୁ ଯାଇଅଛ ତହିଁରୁ ତଳକୁ ଆସିବ ନାହିଁ, ମାତ୍ର ନିଶ୍ଚୟ ମରିବ। ଏଥିଉତ୍ତାରେ ଏଲିୟଙ୍କ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେ ମଲେ। ପୁଣି ତାଙ୍କର ପୁତ୍ର ନ ଥିବାରୁ ଜିହୁଦାର ରାଜା ଜିହୋସାଫଟଙ୍କର ପୁତ୍ର ଜିହୋରାମର ଅଧିକାରର ଦ୍ୱିତୀୟ ବର୍ଷରେ ଜିହୋରାମ ତାଙ୍କର ପଦରେ ରାଜ୍ୟ କରିବାକୁ ଆରମ୍ଭ କଲେ। ଏହି ଅହସ୍ୟଙ୍କର କ୍ରିୟାର ଅବଶିଷ୍ଟ ବୃତ୍ତାନ୍ତ କି ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?